ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାରା ଦେଶରେ ଆଜି ରଙ୍ଗର ପର୍ବ ହୋଲି ପାଳିତ ହେଉଛି। ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମହିଳା ଆୟୋଗ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମାସିଂହେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି। ସିକ୍କିମ୍ରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି 9 ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି ଏବଂ ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ସାରା ଦେଶରେ ଆଜି ରଙ୍ଗର ପର୍ବ ହୋଲି ପାଳିତ ହେଉଛି। ଏହି ପର୍ବ ମନ୍ଦ ଉପରେ ଭଲର ବିଜୟକୁ ସୂଚିତ କରେ। ହୋଲି ପର୍ବ ବସନ୍ତ ଋତୁର ଆଗମନକୁ ଦର୍ଶାଇଥାଏ। ଏହିଦିନ ଲୋକମାନେ ପରସ୍କରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇବା ସହ ମିଠା ଖୁଆଇ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତି। ଆଜି ବ୍ରଜମଣ୍ଡଳଠାରୁ ଆରମ୍ଭ କରି ଅଯୋଧ୍ୟା ଧାମ ପର୍ଯ୍ୟନ୍ତ ସମଗ୍ର ଉତ୍ତର ପ୍ରଦେଶରେ ଧୁମ୍ଧାମ୍ରେ ହୋଲି ପର୍ବ ପାଳିତ ହେଉଛି। ବିହାରର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ହୋଲି ପର୍ବ ପାଳିତ ହେଉଥିବାବେଳେ ଓଡ଼ିଶାର ପୁରୀ ଶ୍ରୀମନ୍ଦିର ସମେତ ବିଭିନ୍ନ ଦେବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ସହ ଦୋଳ ଓ ହୋଲି ପର୍ବ ପାଳିତ ହେଉଛି। ପଞ୍ଜାବରେ ପାକିସ୍ତାନ ସହ ଲାଗିଥିବା ଭାରତୀୟ ସୀମାରେ ସୁରକ୍ଷା ବାହିନୀ ଯବାନମାନେ ହୋଲି ପର୍ବ ପାଳନ କରୁଛନ୍ତି। ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଏବଂ ଦଳୀୟ ନେତ୍ରୀ ଏଚ୍ଏସ୍ ଆହିରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମହିଳା ଆୟୋଗ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଯେ ସେ ଏ ସଂକ୍ରାନ୍ତରେ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଛନ୍ତି। ସୋସିଆଲ୍ ମିଡିଆରେ କଙ୍ଗନା ରଣାଓ୍ୱତଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଦୁଇ ନେତାଙ୍କ ଏଭଳି ଆଚରଣରେ ମହିଳା କମିଶନ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କମିଶନ ଅଧ୍ୟକ୍ଷା କହିଛନ୍ତି ଏଭଳି ଆଚରଣ ଅସହ୍ୟ ଓ ମହିଳାଙ୍କ ସମ୍ମାନ ବିରୋଧୀ। ସୂଚନାଯୋଗ୍ୟ, ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତ୍ରୀ ସୁପ୍ରିୟା ସିନେତ ଏକ ସ୍ୱଷ୍ଟୀକରଣ ଜାରି କରି କହିଛନ୍ତି ଯେ ତାଙ୍କ ଫେସ୍ବୁକ୍ ଏବଂ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ଅନେକ ଲୋକ ଆକ୍ସେସ୍ କରିଛନ୍ତି। ସେ ବିବାଦୀୟ ପୋଷ୍ଟକୁ ହଟାଇ ଦେଇଥିବା ସୂଚନା ଦେଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ରୀୟ ସମିତି ନେତ୍ରୀ କେ କବିତାଙ୍କୁ ଏପ୍ରିଲ୍ 9 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତ ଅବଧି ସରିବା ପରେ ଆଜି ତାଙ୍କୁ ଦିଲ୍ଲୀର ଏକ କୋର୍ଟରେ ହାଜର କରାଯାଇଥିଲା। କବିତାଙ୍କୁ 15 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଇଡିର ଆବେଦନ ଉପରେ ରାଉଜ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାବେଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ଇଡିର ଓକିଲ ଅଦାଲତକୁ କହିଛନ୍ତି ଯେ କବିତା ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଏବଂ ସେ ମୁକ୍ତ ହେଲେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ସି ଭିଜିଲ୍ ଆପ୍ ଜରିଆରେ ନିର୍ବାଚନ ପ୍ରକ୍ରିୟା ଉପରେ ନିର୍ବାଚନ ଆୟୋଗ ତୀକ୍ଷ୍ଣ ନଜର ରଖିଛନ୍ତି। ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନର ରେକର୍ଡିଂ, ରିପୋର୍ଟିଂ ଏବଂ ସମାଧାନ ପାଇଁ ଏହି ଆପ୍ କାର୍ଯ୍ୟ କରୁଛି। ଏହି ଆପ୍ ଜରିଆରେ ଫଟୋ, ଭିଡ଼ିଓ ଇତ୍ୟାଦି ଉଠାଇ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କରେ ଅନ୍ଲାଇନ୍ ଅଭିଯୋଗ କରାଯାଇପାରିବ। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ସମ୍ପର୍କରେ ଜଣାଇବା ପାଇଁ ନିର୍ବାଚନ କମିଶନଙ୍କ ସି ଭିଜିଲ୍ ଆପ୍ ଲୋକଙ୍କ ପାଇଁ ଏକ ପ୍ରଭାବଶାଳୀ ଅସ୍ତ୍ର ପାଲଟିଛି। ନାଗରିକମାନେ ଏହି ଆପ୍ ମାଧ୍ୟମରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଏବଂ ବ୍ୟୟ ଉଲ୍ଲଙ୍ଘନ ବିଷୟରେ ରିପୋର୍ଟ କରିପାରିବେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ସି ଭିଜିଲ୍ ଆପ୍ ନାଗରିକମାନଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ବିଷୟରେ ଜଣାଇବା ପାଇଁ କ୍ଷମତା ପ୍ରଦାନ କରିଛି ଏବଂ 100 ମିନିଟ୍ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରତି ଦେଇଛି। ସେ କହିଛନ୍ତି
ସି ଭିଜିଲ୍ ଆପ୍ ମେ କୋଇ ବି ଶିକାୟତ ଅଗର କିସି ସିଟିଜନ୍ସ କୋ କିସି ଭୋଟର କୋ କରନି ହେ କହିଁ ପର ବି कहीं पर भी कोई पैसा बांटने का केस है, फ्री भी बांटने का केस है, एक्सेस कैंपेनिंग का केस है, जस्ट टेक ए फोटो और टाइप टेक्स्ट, सेंड इट टू अस, वी विल कैप्चर योर लॉन्गिट्यूड एंड लैटिट्यूड आर सेल्स। आप कहां पर खड़े हैं ये हम अपने से आपकी मोबाइल की लोकेशन से समझ लेंगे और आपको 100 मिनट के अंदर अपनी टीम भेजकर जो आपकी शिकायत है उसका निराकरण हम आपको करने देंगे।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକ୍କିମ୍ରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି 9 ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ପେମା ୱାଙ୍ଗଜାଲ ରିଞ୍ଜିଂ ଗ୍ୟାଙ୍ଗଟକ୍ରୁ ଏବଂ ଅରୁଣା ମୁଙ୍ଗେର ନାମ୍ଚି ସିଂଥାଙ୍ଗ ଆସନରୁ ପ୍ରାର୍ଥୀ ହେବେ। ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନ ପାଇଁ ବିଜେପି 14 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଗୁଜରାଟର ବିଜୟପୁରରୁ ଚତୁର ସିଂହ ଚାଓଡ଼ା ଓ ପୋରବନ୍ଦରରୁ ଅର୍ଜୁନ ମେଦବାଡ଼ିଆଙ୍କୁ ପ୍ରାର୍ଥୀ କରାଯାଇଛି। ହିମାଚଳ ପ୍ରଦେଶରେ ରବି ଠାକୁରଙ୍କୁ ଲାହୋଲ ଏବଂ ସ୍ୱିତିରୁ ପ୍ରାର୍ଥୀ କରାଯାଇଥିବାବେଳେ ରାଜେନ୍ଦର ରାଣା ସୁଜାନପୁରରୁ ପ୍ରାର୍ଥୀ ହେବେ। କର୍ଣ୍ଣାଟକର ସୋରପୁରରେ ନରସିଂହ ନାୟକ ଦଳୀୟ ପ୍ରାର୍ଥୀ ହେବେ। ପଶ୍ଚିମବଙ୍ଗର ଭଙ୍ଗୱାଙ୍ଗଲୋରୁ ଭାସ୍କର ସରକାର ଏବଂ ବର୍ଣ୍ଣଗରରୁ ସଜଲ ଘୋଷ ପ୍ରାର୍ଥୀ ହୋଇଛନ୍ତି। ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଖରାପ ଆର୍ଥିକ ସଂକଟ ମଧ୍ୟରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ସୁଧହାରରେ 50 ବେସିସ୍ ପଏଣ୍ଟ ହ୍ରାସ କରିଛି। ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଶ୍ରୀଲଙ୍କା ସିବିଏସ୍ଏଲ୍ ଜମା ଉପରେ 8.5% ଏବଂ ଋଣ ଉପରେ 9.5% ସୁଧହାର ହ୍ରାସ କରିଛି। 2022ରେ ଶ୍ରୀଲଙ୍କା ବାହ୍ୟ ଋଣ ପରିଶୋଧରେ ଖିଲାପ କରି ସବୁଠାରୁ ଖରାପ ଅର୍ଥନୈତିକ ସଂକଟର ସମ୍ମୁଖୀନ ହୋଇଥିଲା। ବୈଦେଶିକ ମୁଦ୍ରା ଅଭାବକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଏହି ସଂକଟ ଯୋଗୁଁ ଖାଦ୍ୟ, ଇନ୍ଧନ, ଔଷଧ ଏବଂ ସାର ଭଳି ଅତ୍ୟାବଶ୍ୟକ ଆମଦାନୀ ଯୋଗାଣ ଅଭାବରୁ ମୁଦ୍ରାସ୍କୀତି 70% ବୃଦ୍ଧି ପାଇଥିଲା। ତେବେ ଭାରତଠାରୁ ସହାୟତା, ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରୁ ଆର୍ଥିକ ପ୍ୟାକେଜ୍ ଏବଂ କଠୋର ମୁଦ୍ରାନୀତି ଯୋଗୁଁ ମୁଦ୍ରାସ୍କୀତି ଗତବର୍ଷ ଶେଷ ଆଡ଼କୁ 1 ଅଙ୍କକୁ ହ୍ରାସ ପାଇଥିଲା। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ 5ଟି ଲୋକସଭା ଆସନ ରହିଛି। ସେଥିମଧ୍ୟରୁ ଜମ୍ମୁ ଡିଭିଜନରେ 2ଟି ଓ କାଶ୍ମୀର ଡିଭିଜନରେ 3ଟି ଆସନ ରହିଛି। କେନ୍ଦ୍ରଶାସିତ ଅଞ୍ଚଳର ମୋଟ 20ଟି ଜିଲ୍ଲା ମଧ୍ୟରୁ ଜମ୍ମୁ ଡିଭିଜନର ଜମ୍ମୁ ଓ ଉଦ୍ଧମପୁରରୁ 8ଟି ଜିଲ୍ଲା ଲୋକସଭାରେ ଅନ୍ତର୍ଭୁକ୍ତ ରହିଛି। ଉଦ୍ଧମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଭାରତର ସବୁଠାରୁ ବିକଶିତ ଲୋକସଭା ନିର୍ବାଚନ ମଣ୍ଡଳୀ। ଏହି ଲୋକସଭା ନିର୍ବାଚନ ମଣ୍ଡଳୀର କ୍ଷେତ୍ରଫଳ 20,230 ବର୍ଗ କିଲୋମିଟର। ଏହି ନିର୍ବାଚନ ମଣ୍ଡଳୀରେ ଜମ୍ମୁ ଡିଭିଜନର 5ଟି ଜିଲ୍ଲା ଉଦ୍ଧମପୁର, କଠୁଆ, ଡୋଡା, କିସ୍ତୱାର ଓ ରାମବନ ରହିଛି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ ଜଳବାୟୁ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ହାରାହାରିଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜଳବାୟୁ କେନ୍ଦ୍ର ଭାରତ ପାଇଁ ମୌସୁମୀର ଚଳିତ ବର୍ଷର ପ୍ରଥମ ପୂର୍ବାନୁମାନ ଜାରି କରିଛି। ଏଥିରେ ଏପ୍ରିଲରୁ ଜୁନ୍ ଏବଂ ଜୁଲାଇରୁ ସେପ୍ଟେମ୍ବର ପାଇଁ 2ଟି ଅଲଗା ମୂଲ୍ୟାୟନ କରାଯାଇଛି। ଏହା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଭାରତୀୟ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ ସି ଗାର୍ଡ ଫିଲିପାଇନ୍ସର ମାନିଲା ଉପସାଗରରେ ପହଞ୍ଚିଛି। ସାମୁଦ୍ରିକ ପ୍ରଦୂଷଣର ମୁକାବିଲା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ସାମର୍ଥ୍ୟ ପ୍ରଦର୍ଶନ କରିବା ଏବଂ ଆସିଆନ୍ ଅଞ୍ଚଳରେ ସାମୁଦ୍ରିକ ପ୍ରଦୂଷଣ ନିୟନ୍ତ୍ରଣ କରିବା ଏହି ଗସ୍ତର ଉଦ୍ଦେଶ୍ୟ। କେରଳର ୱାୟନାଡ଼ସ୍ଥିତ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ପିସି ଶଶୀନ୍ଦ୍ରନ୍ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମାସିଂହେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଆଗାମୀ ବର୍ଷଗୁଡ଼ିକରେ ଅଭିବୃଦ୍ଧି ଏବଂ ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ ଭାରତର ସଫଳତାରୁ ଶ୍ରୀଲଙ୍କା ଲାଭବାନ ହେବ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଗତକାଲି ଖେଳାଯାଇଥିବା ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 4 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 19.2 ଓଭର୍ରେ 6 ୱିକେଟ୍ ହରାଇ 178 ରନ୍ କରିଥିଲା। ପ୍ରଥମେ ବ୍ୟାଟିଂ ନିଷ୍ପଭି ନେଇଥିବା ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ହରାଇ 176 ରନ୍ କରିଥିଲା। ଆଜି ଚେନୈର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ସାରା ଦେଶରେ ଆଜି ରଙ୍ଗର ପର୍ବ ହୋଲି ପାଳିତ ହେଉଛି। ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମହିଳା ଆୟୋଗ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମାସିଂହେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି। ସିକ୍କିମ୍ରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି 9 ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି ଏବଂ ଆଜି ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ।